ନମସ୍କାର ଶ୍ରୋତା ବନ୍ଧୁ, ମୁଁ ତୁଷାର ରଞ୍ଜନ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ମୋବାଇଲ ବାଣୀ। ଏକ କବିତା ପାଠ କରିବାକୁ ଯାଉଛି, ଯାହାର ନାଁ ହେବା ନିଜକୁ ମୁଁ ବୁଝିଥାଇଲି। ତୁମ ଜୀବନରୁ ମୋ ପାଦ ଚିହ୍ନକୁ ଏଇ ଦେଖ ଏବେ ପୋଛିଦେଲି। ତୁମ କଥା ରଖି ତୁମ ପାଇଁ ଆମ ପୂର୍ବ କଥାକୁ ଭୁଲିଗଲି। ମୁଁ ନୁହେଁ ତୁମର ବର୍ତ୍ତମାନକୁ, ମୁଁ ଯେ ଅତର ଗପ, ଯାହା ତୁମେ ଆଜି ନ କହି ଚାଲିଗଲ ସ୍ୱଳ୍ପ। ମାଗି ନାହିଁ ତୁମ ଖୁସିରୁ ଚେ ନାହିଁ ଅବା ଉଜାଗର ରାତି, କିଛି ନିଶ୍ୱାସକୁ ସାହସ ମୁଠାଏ, ମାଗି କି ଯାହା ସାଥୀ। ତୁମ କଥା ଶୁଣି ଅନେକ କଥା ମୁଁ ବୁଝିଗଲି। ମୁଁ ତୁମ ଜୀବନରୁ ମୋ ପାଦ ଚିହ୍ନକୁ ଏଇ ଦେଖ ଏବେ ପୋଛିଦେଲି। ଅଧିକାର ନୁହେଁ ସାନ୍ତ୍ୱନା ମାଗିଛି ଜିଇଁବାକୁ କିଛି ଦିନ। ତୁମ ଯୁଦ୍ଧରେ ଅପରାଧୀ ହୋଇ ଭାଙ୍ଗିଗଲା ଦରଦୀ ମନ, ସେଥିପାଇଁ ସାଥୀ ବିଦାୟ ନେଉଛି। ବୁଝାଇବ ନାହିଁ ମତେ ସମୟର ସୁଅ, କହିଯିବ ଦିନେ ଭଲ ପାଏ କିଏ କେତେ। ଯେଉଁ ବିରତିରେ ହୋଇଲି ଅତୀତ ସେଠି ନିଜକୁ ମୁଁ ଲିଭାଇଲି। ତୁମ ଜୀବନରୁ ମୋ ପାଦ ଚିହ୍ନକୁ ଏଇ ଦେଖ ପୋଛିଦେଲି। ଧନ୍ୟବାଦ ଶ୍ରୋତା ବନ୍ଧୁ। ଯଦି ଆପଣଙ୍କୁ ମୋ କବିତା କେମିତି ଲାଗିଲା ଆପଣ ନିଶ୍ଚୟ ଆପଣଙ୍କର ମତାମତ ମତେ ଜଣେଇ ପାରିବେ। ତେବେ ଆସନ୍ତୁ ଦୁଇ ଚିପିବା ଏବଂ ନିଜ ନିଜର ମତାମତ ମତେ ଜଣେଇବେ। ଧନ୍ୟବାଦ।